ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ସଂସଦର ମୌସୁମୀ ଅଧିବେଶନ ଆଇବା ସୋମବାର ଠାରୁ ହେବା ମୋଟ ରବିବାର ଦିନ ବସ୍ବା ସର୍ବଦଳୀୟ ବୈଠକ। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଫେକ୍ ଫାଇଣ୍ଡିଂ ଟିମ୍। ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କେ ପୋଷ ଅଧିନିୟମକେ ନେଇକରି ସଚେତନତା କର୍ମଶାଳା ଆୟୋଜନ କରବାରକେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ଭୁବନେଶ୍ୱରଠାରେ ଚାଲିଥିବା ଦୁଇଦିନିଆ ଜାତୀୟ ସୁଶାସନ ଅଭ୍ୟାସ ସମ୍ମିଳନୀ ଉଦ୍ଯାପିତ। ଆଉ ନୂଆପଡ଼ାନ 134 କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କଲେ ପଞ୍ଚାୟତିରାଜ ମନ୍ତ୍ରୀ। ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା। ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭ ସହିତ ଦେବନାଗରୀ ଲିପିତି ସତ୍ୟମେବ ଜୟତେ ଲେଖା ରହିବାଟା ବାଧ୍ୟତାମୂଳକ ହୋଇଥିବାରୁ ଏ ବାବଦେ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ପ୍ରଶାସକ ଆଉ ମନ୍ତ୍ରଣାଳୟ ଆଉ ବିଭାଗମାନଙ୍କର ସଚିବମାନଙ୍କୁ ଚିଠି ଲେଖିଛନ୍। କ୍ରାଇମବ୍ରାଞ୍ଚ ଆଉ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ତଦନ୍ତକାରୀ ଦଳ ଆଜି ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍। ଇନ୍ଦ୍ରପ୍ରସ୍ଥ ଗୁରୁଗୋବିନ୍ଦ ସିଂ ବିଶ୍ୱବିଦ୍ୟାଳୟ ପ୍ରଫେସର ରାଜକୁମାର ମିତଲଙ୍କର ଅଧ୍ୟକ୍ଷତାତି ଗଠିତ ୟୁଜିସିର ଚାରିଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଜି ବାଲେଶ୍ୱର ପହଞ୍ଚିକରି ତଦନ୍ତ କରିଛନ୍। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଆଉ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସିର ସଦସ୍ୟମାନଙ୍କୁ ଘଟଣା ବାବଦେ ପଚରାଇଛନ୍। ସେନ୍ତା ଘଟଣା ଘଟିଥିବାର ଜାଗା, ଛାତ୍ରୀ ଦିହେ ନିଆଁ ଲଗେଇକରି ଯେନ୍ ଯେନ୍ ଜାଗା ଯାଇଥିଲେ ସେ ଜାଗା ଆଉ ସିସିଟିଭି ଫୁଟେଜ୍ର ଯାଞ୍ଚ କରିଛନ୍। ଏ ବାବଦେ ପ୍ରଫେସର ମିତଲ କହିଛନ୍, ଘଟଣାର ତଥ୍ୟ ଯୋଗାଡ଼ କରିକି ସରକାରଙ୍କୁ ଦେବାଟା ହେଉଛି ତାଙ୍କର କାମ। ରିପୋର୍ଟ ସଂଗ୍ରହ କରିକି ଯେତେ ଜଲ୍ଦି ହେବା ସରକାରଙ୍କୁ ଦେବେ। ସିଆଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ସୂତ୍ରରୁ କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କ ନେତୃତ୍ୱରେ ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ସହିତ ଜଡ଼ିତ ବ୍ୟକ୍ତିବିଶେଷ ଆଉ କଲେଜ ଭିନ୍ ଭିନ୍ କର୍ମଚାରୀମାନଙ୍କୁ ଜେରା କରୁଛି। ଆଜି ଆଇସିସି କମିଟିର ସଦସ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିଲା। ରାଜ୍ୟ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ପରିସରର ମହିଳା ସହାୟତା ନମ୍ଘର 181 ପ୍ରଦର୍ଶନ ଆଉ ପୋଷ ଆଇନ 2013 ବାବଦେ ସଚେତନତା କର୍ମଶାଳା ଆୟୋଜନ କରବାର ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗ ଅଧୀନତି ଥିବା ସବୁ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପାଇଥିବା ମହାବିଦ୍ୟାଳୟ ଆଉ ବେସରକାରୀ ମହାବିଦ୍ୟାଳୟ ପରିସରର ପ୍ରମୁଖ ଜାଗାମାନଙ୍କେ ଇ ସହାୟତା ନମ୍ଘର ପ୍ରଦର୍ଶନ କରବାରକେ ରେଜିଷ୍ଟ୍ରାର ଆର୍ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେନ୍ତା କର୍ମଶାଳା ଆୟୋଜନ କରିକି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫ ଜାରି ହୋଇଥିବା ନିର୍ଦ୍ଦେଶାବଳୀକେ କଡ଼ାକଡ଼ି ଭାବେ ପାଳନ କରବାର ଲାଗି କୁହାଯାଇଛି। କର୍ମଶାଳାତି ସବୁ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗ ଦେବେ। କର୍ମଶାଳା ଆୟୋଜନ ବାବଦେ ଆଇବା ତିନିଦିନ ଭିତରେ ବିସ୍ତୃତ ଦେବାରକେ ଉଚ୍ଚଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ପୁରୀ ଚନ୍ଦନପୁର ଜିରାକନ୍ଦିଠାରେ ଥିବା ପଞ୍ଚବଟୀ ଗୋଶାଳା ପରିଦର୍ଶନ କରିଛନ୍। ଗୋଶାଳାର ଭିନ୍ ଭିନ୍ ଉନ୍ନୟନ କାମ ଆଉ ଆଲୋକୀକରଣ କାମର ଉଦ୍ଘାଟନ କରିଛନ୍। ଏ ଅବସରରେ ରାଜ୍ୟ ଗୋ ସମ୍ପଦର ସୁରକ୍ଷା, ଜୈବିକ କୃଷି ଆଉ କୃଷକମାନଙ୍କର ପ୍ରଶିକ୍ଷଣ ଦିଗେ ଗୋଶାଳାର ଭୂମିକା ଉପରେ ଶ୍ରୀ ସିଂହଦେଓ କହିଥିଲେ, ପଞ୍ଚବଟୀ ଗୋଶାଳାନ ଲାଗି ରହିଥିବାର ଭିନ୍ ଭିନ୍ ସମସ୍ୟାର ତ୍ରୁଟି ସମାଧାନ କରବାର ଦିଗେ ଜିଲ୍ଲାପାଳଙ୍କ ସଙ୍ଗେ ଆଲୋଚନା କରିବେ ବୋଲି ଶ୍ରୀ ସିଂହଦେଓ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱରଠାରେ ଚାଲିଥିବା ଦୁଇଦିନିଆ ଉତ୍ତମ ପ୍ରଶାସନିକ ଅଭ୍ୟାସ ବାବଦ ଜାତୀୟ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ସମ୍ମିଳନୀଟି ନୂଆ ଆଉ ନାଗରିକ କୈନ୍ଦ୍ରିକ ସଂସ୍କାର ଉପରେ ଜୋର୍ ଦିଆଯାଇଥିଲା। ଉଦ୍ଯାପନୀ ଦିନ ଆଜି ଭିନ୍ ଭିନ୍ ରାଜ୍ୟର ସଫଲ ଯୋଜନାମାନଙ୍କର ବାବଦେ ଆଲୋଚନା କରାଯାଇଥିଲା। ଖାସକରି ଶିକ୍ଷା କ୍ଷେତ୍ରଟି ଯେନ୍ ରାଜ୍ୟମାନେ ଆଗ୍କେ ବଢ଼ୁଛନ୍ ସେ ରାଜ୍ୟମାନଙ୍କର ବାବଦେ ଟିକ୍ନିକ୍ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସମଗ୍ର ଶିକ୍ଷା ମିଶନର ନିର୍ଦ୍ଦେଶକ ଡକ୍ଟର ଓମ୍ପ୍ରକାଶ ଛାତ୍ରଛାତ୍ରୀମାନଙ୍କର ଭିତରେ ଶିକ୍ଷାକେ ନେଇକରି ଆଗ୍ରହ ବଢ଼ାବାର ଲାଗି କେନ୍ କେନ୍ ବ୍ୟବସ୍ଥା କରାଯାଇପାରବା ସେ ବାବଦେ ଆଲୋଚନା କରିଥିଲେ। ସିଆଡ଼େ ସମ୍ମିଳନୀତି ଜିଲ୍ଲାମାନଙ୍କର ସାମଗ୍ରିକ ବିକାଶ ଆଉ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରାଯାଇଛି। କେନ୍ଦ୍ର ସରକାରଙ୍କର ପ୍ରଶାସନିକ ସଂସ୍କାର, ସାଧାରଣ ଅଭିଯୋଗ ବିଭାଗ ଆଉ ରାଜ୍ୟ ସରକାରଙ୍କ ତରଫ ହୋଇଥିବା ସମ୍ମିଳନୀତି, ଭିନ୍ ଭିନ୍ ରାଜ୍ୟ କାର୍ଯ୍ୟକାରୀ ହେଉଥିବା ସୁଶାସନ ଢାଞ୍ଚା ବାବଦେ ପ୍ରତିନିଧିମାନେ ଆଲୋଚନା କରିଛନ୍। ସୂଚନା ଅନୁସାରେ ଗଲାକାଲ ସମ୍ମିଳନୀକେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଶିକରି ଉଦ୍ଘାଟନ କରିଥିଲେ। ସମ୍ମିଳନୀତି ଦେଶର 409 ଅତକା ପ୍ରତିନିଧି ଯୋଗ ଦେଇଛନ୍। ପଞ୍ଚାୟତିରାଜ ଆଉ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଆଜ୍ ନୂଆପଡ଼ାଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ନୂଆପଡ଼ା ସର୍କିଟ୍ ହାଉସ୍ଠାରେ ବିଭାଗୀୟ କର୍ମଚାରୀମାନଙ୍କର ସାଙ୍ଗେ ସମୀକ୍ଷା ବୈଠକ କରିଛନ୍। ଜନକଲ୍ୟାଣକାରୀ କାମମାନଙ୍କର ସଫଲ ରୂପାୟନ କରିକି ଲୁକର ବିକାଶ ଦିଗେ କାମ କରବାରକେ ମନ୍ତ୍ରୀ ଶ୍ରୀ ନାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ପିଇବାର ପାନ ଯୋଗାବାର କ୍ଷେତ୍ରଟି ଜିଲ୍ଲା ଭଲ କାମ କରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଜଲଜୀବନ ମିଶନ ଜରିଏ ହର୍ ଘର୍ ଜଲ ଯୋଗାଣ ବାବଦ ପ୍ରମାଣପତ୍ର ବାଣ୍ଟିଥିଲେ। ଇତାର ସହିତ 134 କୋଟି ଟଙ୍କାର 360 ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ କରିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା 2025ର ଫଲ ଆଜି ବାହାରିଛି। ଉପରବେଳା 4 ବଜେ ପରିଷଦର ସମ୍ମିଳନୀ କକ୍ଷନ ପରୀକ୍ଷା ଫଲ ଘୋଷଣା କରାଯାଇଛି। ଉପରବେଳା 5 ବଜେନୁ www.result.odisha.gov.in ଛାତ୍ରଛାତ୍ରୀମାନେ ପରୀକ୍ଷା ଫଲ ପାଇପାରୁଛନ୍ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍। ଭୁବନେଶ୍ୱର ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ତରଫୁ ଗୋଟିଏ କର୍ମଶାଳା ହୋଇଯାଇଛି। ସଂସ୍ଥା ତରଫୁ ବାଉଁଶ ଚାଷକେ ତହକାବାର ଲାଗି ବାଉଁଶ ଉଦ୍ୟୋଗ, ବାଉଁଶ ଶିଳ୍ପୀ, କାରିଗର ଆଉ ବାଉଁଶ ଚାଷୀମାନଙ୍କୁ ନେଇକରି ଏହି କର୍ମଶାଳା ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଆଉ ବନବାହିନୀ ମୁଖ୍ୟ ସୁରେଶ ପନ୍ଥ କର୍ମଶାଳାକେ ଉଦ୍ଘାଟନ କରିକି ବାଉଁଶ ତିଆରି ଦରବମାନଙ୍କ ଲାଗି ବଜାର ବ୍ୟବସ୍ଥା କରବାର ଆଉ ଚାଷୀମାନଙ୍କ ଲାଗି ଲାଭ ସୁନିଶ୍ଚିତ କରବାର ଉପରେ ଜୋର୍ ଦେଇଥିଲେ। ଭୁବନେଶ୍ୱରଠାରେ ଚାଲିଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର 5-ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆର୍ ଆୟନଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି 125 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଛନ୍। ବୌଦ୍ଧ ଜିଲ୍ଲା ପାଲଝର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟର ଦେଖରେଖତି ହୋଇଥିବାର କାର୍ଯ୍ୟକ୍ରମଟି ସରକାରୀ ଶିଳ୍ପ ତାଲିମ ଆଉ ବହୁବୃତ୍ତି ଅନୁଷ୍ଠାନର 250 ଅଧିକା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇକରି ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଥିଲା। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ 12 ପ୍ରକଳ୍ପ ପ୍ରଦର୍ଶନ କରିକି ତାର ଉପଯୋଗ ବାବଦେ ବୁଝାଇଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କର ଅଧ୍ୟକ୍ଷତାଟି ପରିଷଦର ବୈଠକ ହୋଇଯାଇଛି। ବୈଠକଟି ବୌଦ୍ଧ ବିଧାୟକ ସୁରଜ କୁମାର ପ୍ରଧାନ ଯୋଗ ଦେଇକରି ନିର୍ମାଣାଧୀନ ପ୍ରକଳ୍ପମାନଙ୍କର ସମୀକ୍ଷା କରିଛନ୍। ପ୍ରକଳ୍ପ କାମମାନେ ତୁର୍ତ୍ତି ସାରିକରି କାର୍ଯ୍ୟକ୍ଷମ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଅର୍ଥ କମିଶନ ଅନୁଦାନ ପ୍ରକଳ୍ପ, ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ମନରେଗା ଯୋଜନା, କୃଷିକ୍ଷେତ୍ର ପୋଖରୀ ଖନନ ଯୋଜନା ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ଏହି ଅବସରରେ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ହୀରାକୁଦ ଜଲଭଣ୍ଡାର ଉପରମୁଡ଼ୁ ଜହ ପାନ ଆସପାନୁ ଆଜି ସକାଳ ବେଳା ଫେର 2 ସ୍ୱିସ୍ ଗେଟ୍ ଖୋଲାଯାଇଛି। ଏହାଦେ 4 ଗେଟ୍ ଦେଇକରି ପାନ ଛଡ଼ାଯାଇଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଂଧ୍ୟାର 6 ବଜେ ତକ ଜଲଭଣ୍ଡାରକେ ଫି ସେକେଣ୍ଡଟି 1,18,558 ଘନଫୁଟ ପାନ ଆସୁଥିବାର ବେଳେ 98,796 ଘନଫୁଟ ପାନ ଛଡ଼ାଯାଉଛି। ଏ ସମୟଟି ଜଲଭଣ୍ଡାରର ଜଳସ୍ତର 610.52 ଫୁଟ ରହିଛି। ଲଘୁଚାପର ବଲେ ରାଇଜର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟଟି ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 14 ଜିଲ୍ଲାନ ଚଡ଼କ ମାରିକରି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆଇବା ସୋମବାରଠାରୁ ହେବା ମୂଲ, ରବିବାର ଦିନ ବସ୍ବା ସର୍ବଦଳୀୟ ବୈଠକ। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କେ ପୋଷ୍ ଅଧିନିୟମକେ ନେଇକରି ସଚେତନତା କର୍ମଶାଳା ଆୟୋଜନ କରବାରକେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ଭୁବନେଶ୍ୱରଠାରେ ଚାଲିଥିବା 2-ଦିନିଆ ଜାତୀୟ ସୁଶାସନ ଅଭ୍ୟାସ ସମ୍ମିଳନୀ ଉଦ୍ଯାପିତ। ଆଉ ନୂଆପଡ଼ାନ 134 କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କଲେ ପଞ୍ଚାୟତିରାଜ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।